ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, 70 ବର୍ଷର ବୟସ୍କ ନାଗରିକଙ୍କ ପାଇଁ ଆୟୁଷ୍ମାନ ଭାରତ ଜନାରୋଗ୍ୟ ଯୋଜନା ଦେଶରେ ଆସନ୍ତାକାଲି ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଚଳିତ ଆର୍ଥିକ ବର୍ଷରୁ ରାଜ୍ୟରେ ଏହି ଯୋଜନା ଲାଗୁ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା। ଦୁର୍ନୀତି ବିରୁଦ୍ଧରେ ରାଜ୍ୟ ସରକାର ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ କରୁଛନ୍ତି, କହିଲେ ମୁଖ୍ୟମନ୍ତ୍ରୀ। ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ଆରମ୍ଭ, ପକ୍ଷୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ନିଆଯାଇଛି ପଦକ୍ଷେପ। ଏବଂ ବରୋଦା ବିପକ୍ଷ ରଣଜୀ ଟ୍ରଫି ପ୍ରତିଯୋଗିତାର ଆଜି ତୃତୀୟ ଦିନରେ ଓଡ଼ିଶାର ଦ୍ୱିତୀୟ ଇନିଂସର ବ୍ୟାଟିଂ ଜାରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 70 ବର୍ଷର ବୟସ୍କ ନାଗରିକଙ୍କ ପାଇଁ ଆୟୁଷ୍ମାନ ଭାରତ ଜନାରୋଗ୍ୟ ଯୋଜନା ଆସନ୍ତାକାଲିଠାରୁ ଆରମ୍ଭ କରିବେ। ଆବାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିବାକୁ ଥିବାବେଳେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି। ଏହି ଯୋଜନା ରାଜ୍ୟରେ ଲାଗୁ ହେବା ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀ ମହାଲିଙ୍ଗ କହିଛନ୍ତି, ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଜଟଣୀରେ 21 ଏକର ଜମିରେ ନିର୍ମିତ ଆୟୁର୍ବେଦିକ ଏବଂ ନେଚରପ୍ୟାଥି ହସ୍କିଟାଲର ଉଦ୍ଘାଟନ କରିବେ। ଚଳିତ ଆର୍ଥିକ ବର୍ଷରୁ ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଆରୋଗ୍ୟ ଯୋଜନା ଲାଗୁ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି। ସେ କହିଛନ୍ତି,
ଅକ୍ଟୋବର 29 ତାରିଖରୁ ପୁରା ଭାରତବର୍ଷରେ 70 ଇୟର୍ସ ଆଣ୍ଡ ଏଭବ୍ ଯେତିକି ଜନତା ଅଛନ୍ତି, ମା ମାଉସୀ ଅଛନ୍ତି, ସମସ୍ତଙ୍କ ପାଇଁ ଏହି ପ୍ରୋଗ୍ରାମ ପୁରା ଭାରତବର୍ଷରେ ଲଞ୍ଚ ହେବ ଏବଂ ଓଡ଼ିଶାରେ ମଧ୍ୟ ଲଞ୍ଚ ହେବ। ଆପଣ ଦେଖନ୍ତୁ, ଏବେ ଆମର ଆକଳନ ଚାଲିଛି ଏବଂ ଆମେ କହିଥିଲୁ ଯେ ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ପ୍ରଦେଶରେ ଆମର 3,50,00,000 ଲୋକଙ୍କୁ ସାମିଲ କରାହେବ 4.5 କୋଟି ଜନତାଙ୍କଠୁ। ତ ନିଶ୍ଚିତ ଭାବରେ ଆମର ଆକଳନ ଆଉଥରେ ହେଲା ପରେ 70+ର କେତେ ଜଣା ପଡ଼ିଯିବ। ଆମେ ଏଇ 2ଟା କାର୍ଯ୍ୟକ୍ରମକୁ ଓଡ଼ିଶା ପ୍ରଦେଶରେ ଲାଗୁ କରିବା ପାଇଁ ଆମେ ପ୍ରିପାରେସନ।
ସାର୍ବଜନୀନ ଜୀବନରେ ସଚ୍ଚୋଟତାକୁ ପ୍ରୋତ୍ସାହିତ କରିବା ଏବଂ ଦୁର୍ନୀତିମୁକ୍ତ ସମାଜ ଗଠନ କରିବା ଲକ୍ଷ୍ୟରେ ଆଜିଠାରୁ ସମଗ୍ର ଦେଶରେ ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ କରାଯାଉଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି, ଦେଶ ସମୃଦ୍ଧି ପାଇଁ ଅଖଣ୍ଡତାର ସଂସ୍କୃତି। ସାଧାରଣ ପ୍ରଶାସନରେ ନୈତିକତା ଏବଂ ସ୍ୱଚ୍ଛତାର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଉଛି। ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ସରକାରୀ ସଂସ୍ଥାର କର୍ମଚାରୀ ଶପଥପାଠ ମାଧ୍ୟମରେ ସପ୍ତାହ ପାଳନ ଆରମ୍ଭ କରିଛନ୍ତି। ଦୁର୍ନୀତି ବିରୁଦ୍ଧରେ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଉଛି। ସୂଚନାଯୋଗ୍ୟ, ଭାରତରତ୍ନ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ସପ୍ତାହ ପାଳନ ଅବସରରେ ପ୍ରତ୍ୟେକ ବର୍ଷ ଭିଜିଲାନ୍ସ ସଚେତନତା ସପ୍ତାହ ପାଳିତ ହୋଇଥାଏ। ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା କନ୍ଭେନ୍ସନ୍ ହଲ୍ରେ ଆଜି ଅନୁଷ୍ଠିତ ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହା କହିଛନ୍ତି। ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶାକୁ ଦୁର୍ନୀତିମୁକ୍ତ ରାଜ୍ୟରେ ପରିଣତ କରିବା ସରକାରଙ୍କ ଉଦ୍ଦେଶ୍ୟ ବୋଲି ମୁଖ୍ୟମନ୍ତ୍ରୀ ସ୍ୱଷ୍ଟ କରିଛନ୍ତି। ସେ କହିଛନ୍ତି,
କର୍କଟ ରୋଗକୁ ଠିକ ଯେଭଳି ଭାବରେ ଯେଉଁଠି ତାର ପ୍ରଭାବିତ ହୋଇଥାଏ ସେଇ ଜାଗାକୁ କାଟିକିରି ବାହାର କରିକି ଫୋପାଡ଼ି ଦିଆଯାଏ, ଠିକ ସେଇଭଳି ଭାବରେ ଏ ସଭ୍ୟ ସମାଜରେ ଦୁର୍ନୀତି ଲୋକଙ୍କୁ ସେଇ ଜାଗାଟାକୁ କାଟିକିରି ଅର୍ଥାତ୍ ସେଇ ଲୋକଙ୍କୁ ଆରେଷ୍ଟ କରିକି ଜେଲରେ ଭର୍ତ୍ତି କରିବାର ଇଏ ବ୍ୟବସ୍ଥା ରାଜ୍ୟ ସରକାର ନିଶ୍ଚିତ ଭାବରେ ନିଷ୍ପତ୍ତି ନେଇଛନ୍ତି ଏବଂ ତାହା ମଧ୍ୟ କାର୍ଯ୍ୟକାରୀ ହେବା ଆରମ୍ଭ ହୋଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଭିଜିଲାନ୍ସ ଫରେନ୍ସିକ୍ ବିଜ୍ଞାନ ଅନୁଷ୍ଠାନ ପ୍ରତିଷ୍ଠା କରାଯିବ। ଏଥିରେ ଭିଜିଲାନ୍ସ ବିଭାଗର 8 ଜଣ ଏସ୍ପି, 8 ଜଣ ଅତିରିକ୍ତ ଏସ୍ପି, 24 ଜଣ ଡିଏସ୍ପି ଏବଂ 16 ଜଣ ଏସ୍ଆଇ ନିୟୋଜିତ ହେବେ। ଏହାସହ ତଦନ୍ତରେ ସହଯୋଗ ଲାଗି 24 ଜଣ ସାଇବର ବିଶେଷଜ୍ଞ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏବଂ ବ୍ୟାଙ୍କ କାରବାର ସହ ଜଡ଼ିତ ଆର୍ଥିକ ଏକ୍ସପର୍ଟକୁ ନିଯୁକ୍ତ କରାଯିବ। କାର୍ଯ୍ୟକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ସମସ୍ତ ଅଧିକାରୀଙ୍କୁ ଆନୁଷଙ୍ଗିକ ସୁବିଧା ସୁଯୋଗ ପ୍ରଦାନ କରାଯିବ। ଏହି ଅବସରରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ସରକାରୀ ମହାବିଦ୍ୟାଳୟ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି। ଏ ନେଇ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରୀମାନେ ପ୍ଲାକାର୍ଡ ଧରି ଦୁର୍ନୀତି ନିବାରଣ ଉପରେ ସଚେତନତା ସହ ସହର ପରିକ୍ରମା କରିଥିଲେ। ଦୁର୍ନୀତିକୁ ମୂଳୋତ୍ପାଟନ କରିବା ପାଇଁ କାର୍ଯ୍ୟକ୍ରମରେ ସମସ୍ତେ ଶପଥପାଠ କରିଥିଲେ। ଭଦ୍ରକ ଜିଲ୍ଲାରେ ବାତ୍ୟା ସ୍ଥିତିରେ ସୁଧାର ଆସିଛି। ଜିଲ୍ଲାର 7ଟି ବ୍ଲକର 14 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା 1,37,787 ଜଣ ବାତ୍ୟା ଆଶ୍ରୟସ୍ଥଳୀରେ ରହିଛନ୍ତି। ସମସ୍ତଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁଖିଲା ଏବଂ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସାଂସଦ ଅଭିମନ୍ୟୁ ସେଠୀ ଏବଂ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ସମେତ ଅନ୍ୟ ପ୍ରମୁଖ ବିଭାଗୀୟ ଅଧିକାରୀମାନେ ଆଜି ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନରେ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଛି। ଶୀତର ଆଗମନ ସହ ପକ୍ଷୀଙ୍କ ଆସିବା ବୃଦ୍ଧି ପାଇବାରେ ଲାଗିଛି। ଚିଲିକାର ତଟଦେଶ ପାରିକୁଦ, ନୂଆପଡ଼ା, ଗୁରୁବାଇ, ସିପିଆ, ତିଞ୍ଛିଣି, ଚିଖିଲି, ସାତପଡ଼ା, ସୋଲାକୁଦି ଆଦି ଅଞ୍ଚଳ ପକ୍ଷୀଙ୍କ କଳରବରେ ମୁଖରିତ ହୋଇଉଠିଛି। ଏହିସବୁ ଅଞ୍ଚଳରେ ଗଡ଼ୱାଲ, ସୋଭଲର, ସ୍ୟାଣ୍ଡ ପାଇପର, ପେଲିକାନ ଆଦି ପ୍ରଜାତିର ବିଦେଶାଗତ ପକ୍ଷୀଙ୍କୁ ଦେଖିବାକୁ ମିଳୁଛି। ପକ୍ଷୀଙ୍କ ସୁରକ୍ଷା ପାଇଁ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଏବଂ ବାଲୁଗାଁ ପକ୍ଷରୁ ଆନୁଷଙ୍ଗିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନକଲି ତଥା ବିଆଇଏସ୍ ନଥିବା ହେଲମେଟ୍ ଉତ୍ପାଦନ ଏବଂ ବିକ୍ରି ଉପରେ ପଦକ୍ଷେପ ନେବା ପାଇଁ ଦେଶବ୍ୟାପୀ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏଥିପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଥମେ ବିକ୍ରିକୁ ବନ୍ଦ କରାଯିବା ସହ ପରେ ଏହାର ପ୍ରସ୍ତୁତି ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ସୂଚନା ଦେଇଛି। କଟକରେ ମଧ୍ୟ ଖୁବ୍ ଶୀଘ୍ର ଏଥିପାଇଁ ପଦକ୍ଷେପ ନେବାକୁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ନିଆଯାଇଛି। ପରିବହନ ବିଭାଗ, ପ୍ରଶାସନ ଏବଂ ପୁଲିସ୍ ମିଳିତ ଭାବେ ଏହି ଅଭିଯାନରେ ସାମିଲ ହେବେ। ତେବେ ଦୁଇଚକିଆ ଯାନଚାଳକଙ୍କ ମଧ୍ୟରେ ଏନେଇ ସଚେତନତା ସୃଷ୍ଟି ଲକ୍ଷ୍ୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ମେରା ଯୁବ ଭାରତ ଏବଂ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ 100ରୁ ଉର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ସଫେଇ ଅଭିଯାନରେ ସାମିଲ ହୋଇ ଭବାନୀପାଟଣା ବଜାର ସହ ବିଭିନ୍ନ ସ୍ଥାନକୁ ସଫେଇ କରିଥିଲେ। ଏହାପରେ ସ୍ୱଚ୍ଛତାକୁ ନେଇ ଏକ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମହାରାଷ୍ଟ୍ରର ତଡ଼ ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଆସିଥିବା ବାଘୁଣୀକୁ ଆଜି ଶିମିଳିପାଳ ମୁଖ୍ୟ ବନାଞ୍ଚଳରେ ଛଡ଼ାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଭାଗୀୟ ଦଳ ବାଘୁଣୀକୁ ଧରି ଶିମିଳିପାଳରେ ପହଞ୍ଚିଛନ୍ତି। ରାଜ୍ୟର ମହାବଳ ବାଘ ବଂଶବିସ୍ତାର ଦୃଷ୍ଟିକୁ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ଖୁବ୍ ଶୀଘ୍ର ଆଉ ଏକ ବାଘୁଣୀକୁ ଅଣାଯିବାର ଯୋଜନା ରହିଛି ବୋଲି ବନ ବିଭାଗ ସୂଚନା ଦେଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଶମ୍ଭୁ ଏକାଦଶୀ ନୀତି ପାଳନ କରାଯାଉଛି। ଜୟବିଜୟ ଦ୍ୱାରଠାରେ ଏହି ନୀତି ଅନୁଷ୍ଠିତ ହେବ। ହରିଶୟନରୁ ଉତ୍ଥାପନ ଏକାଦଶୀ ପର୍ଯ୍ୟନ୍ତ ପ୍ରାୟ 4 ମାସ ମଧ୍ୟରେ ସୋମବାରରେ ଏକାଦଶୀ ପଡ଼ିଲେ ଶମ୍ଭୁ ଏକାଦଶୀ ପାଳନ କରାଯାଇଥାଏ। ଏହି ଦିନ ହରି ଏବଂ ହରଙ୍କ ଭେଟ ହେବାର ପୌରାଣିକ ତଥ୍ୟ ରହିଛି। କାର୍ତ୍ତିକ ମାସ ଦ୍ୱିତୀୟ ସୋମବାର ଅବସରରେ ଆଜିର ରାଜ୍ୟର ଶୈବପୀଠଗୁଡ଼ିକରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଛି। ଠାକୁରଙ୍କର ଦର୍ଶନ କରିବା ସହ ବ୍ରତଧାରୀମାନେ ନିଷ୍ଠା ଏବଂ ଶ୍ରଦ୍ଧାର ସହ କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି। ଆଠଗଡ଼ର ବାବା ଧବଳେଶ୍ୱରଙ୍କ ପୀଠରେ ଆଜି ଭୋର 4ଟାରୁ ପହଡ଼ ଖୋଲାଯାଇ ଠାକୁରଙ୍କର ନୀତିକାତି ଆରମ୍ଭ ହୋଇଥିଲା। ଶ୍ରଦ୍ଧାଳୁଙ୍କର ଭିଡ଼କୁ ଦୃଷ୍ଟିରେ ରଖି ସେଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମ୍ବଲପୁର ସହରରେ ଆଜି ସକାଳୁ ମୋ ବସ୍ ସେବା ବନ୍ଦ ରହିଛି। କର୍ମଚାରୀଙ୍କ ବିଭିନ୍ନ ଦାବି ନେଇ ଆନ୍ଦୋଳନ ଯୋଗୁଁ ମୋ ବସ୍ ଚଳାଚଳ ବନ୍ଦ ରହିଥିବା ଜଣାପଡ଼ିଛି। କାର୍ଯ୍ୟକ୍ଷେତ୍ରରେ ଉପୁଜୁଥିବା ସମସ୍ୟାର ତୁରନ୍ତ ସମାଧାନ ଦାବି ନେଇ କର୍ମଚାରୀଙ୍କ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଗୁଜରାଟର ଭଦୋଦରାରେ ଓଡ଼ିଶା ଏବଂ ବରୋଦା ମଧ୍ୟରେ ଚାଲିଥିବା ରଣଜୀ ଟ୍ରଫିର ତୃତୀୟ ଦିନରେ ଆଜି ଓଡ଼ିଶା ଦ୍ୱିତୀୟ ଇନିଂସ୍ ବ୍ୟାଟିଂ ଜାରି ରହିଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ 11 ଓଭର 5ଟି ବଲ୍ରେ ଓଡ଼ିଶା 1 ୱିକେଟ୍ ବିନିମୟରେ 36 ରନ୍ ସଂଗ୍ରହ କରିଥିଲା। ତେବେ ବରୋଦାର ପ୍ରଥମ ଇନିଂସ୍ ସ୍କୋର୍ଠାରୁ ଓଡ଼ିଶା ଏବେ ମଧ୍ୟ 227 ରନ୍ ପଛୁଆ ରହିଛି। ଅନୁରାଗ ଷଡ଼ଙ୍ଗୀ 28 ରନ୍ ଏବଂ ସନ୍ଦୀପ ପଟ୍ଟନାୟକ 8 ରନ୍ କରି କ୍ରିଜ୍ରେ ଅପରାଜିତ ଅଛନ୍ତି। କୋହଲା ପବନ ସାଙ୍ଗକୁ ବଜ୍ରପାତ ଆଶଙ୍କା ନେଇ ଆସନ୍ତା 24 ଘଣ୍ଟା ପାଇଁ 6ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଏହି ଜିଲ୍ଲାଗୁଡ଼ିକ ହେଉଛି କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି ଏବଂ ଗଞ୍ଜାମ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପାଣିପାଗ କେନ୍ଦ୍ର ଏହି ସୂଚନା ପ୍ରଦାନ କରିଛି। ୭୦ ବର୍ଷରୁ ବୟସ୍କ ନାଗରିକଙ୍କ ପାଇଁ ଆୟୁଷ୍ମାନ ଭାରତ ଜନଆରୋଗ୍ୟ ଯୋଜନା ଦେଶରେ ଆସନ୍ତାକାଲି ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଚଳିତ ଆର୍ଥିକ ବର୍ଷରୁ ରାଜ୍ୟରେ ଏହି ଯୋଜନା ଲାଗୁ କରିବାକୁ ସରକାରଙ୍କ ନିଷ୍ପତ୍ତି, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା। ଦୁର୍ନୀତି ବିରୁଦ୍ଧରେ ରାଜ୍ୟ ସରକାର ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ କରୁଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ଆରମ୍ଭ, ପକ୍ଷୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ନିଆଯାଇଛି ପଦକ୍ଷେପ ଏବଂ ବରୋଦା ବିପକ୍ଷ ରଣଜୀ ଟ୍ରଫି ପ୍ରତିଯୋଗିତାର ଆଜି ତୃତୀୟ ଦିନରେ ଓଡ଼ିଶାର ଦ୍ୱିତୀୟ ଇନିଂସର ବ୍ୟାଟିଂ ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା।